ଓମ୍ ଶାନ୍ତି। 30/4/2025 ଆଜିର ସାକାର ମହାବାକ୍ୟ। ମିଠେ ବଚେ, ବାବା ତୁମମାନଙ୍କୁ ପୁରୁଷୋତ୍ତମ କରିବା ପାଇଁ ପାଠ ପଢ଼ାଉଛନ୍ତି। ତୁମେ ବର୍ତ୍ତମାନ କନିଷ୍ଠରୁ ଉତ୍ତମ ପୁରୁଷ ହେବାକୁ ଯାଉଛ। ଦେବତାମାନେ ସବୁଠାରୁ ଉତ୍ତମ ଅଟନ୍ତି। ପ୍ରଶ୍ନ, ଏଠାରେ ତୁମେ ପିଲାମାନେ କେଉଁ ମେହନତ କରୁଛ ଯାହାକି ସତ୍ୟ ଯୁଗରେ କରିବ ନାହିଁ? ଉତ୍ତର, ଏଠାରେ ଦେହ ସହିତ ଦେହର ସବୁ ସମ୍ବନ୍ଧକୁ ଭୁଲି ଆତ୍ମ ଅଭିମାନୀ ହୋଇ ଶରୀର ଛାଡ଼ିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ୁଛି। ସତ୍ୟ ଯୁଗରେ ବିନା ମେହନତରେ ବସି ବସି ଶରୀର ଛାଡ଼ିଦେବ। ବର୍ତ୍ତମାନ ଏହି ପରିଶ୍ରମ ଅଥବା ଅଭ୍ୟାସ କରୁଛ କି ମୁଁ ଆତ୍ମା ଅଟେ? ମୋତେ ଏହି ପୁରୁଣା ଦୁନିଆ ପୁରୁଣା ଶରୀରକୁ ଛାଡ଼ି ନୂଆ ନେବାକୁ ହେବ। ସତ୍ୟଯୁଗରେ ଏହି ଅଭ୍ୟାସର କୌଣସି ଆବଶ୍ୟକତା ପଡ଼ିବ ନାହିଁ। ଗୀତ, ଦୂର ଦେଶ କା ରହନେ ବାଲା। ଓମ୍ ଶାନ୍ତି। ମିଠା ମିଠା ଆତ୍ମିକ ପିଲାମାନେ ଜାଣିଛନ୍ତି ଯେ ପୁଣି ଥରେ ଅର୍ଥାତ୍ କଳ୍ପ କଳ୍ପ ପରେ, ଏହାକୁ କୁହାଯାଉଛି ପୁଣି ଥରେ, ଦୂରଦେଶର ବାସିନ୍ଦା ଆସିଛନ୍ତି ଅନ୍ୟର ଦେଶକୁ। ଏକଥା କେବଳ ସେହି ଜଣଙ୍କ ନିମନ୍ତେ ହିଁ ଗାୟନ କରାଯାଇଛି, ତାଙ୍କୁ ହିଁ ସମସ୍ତେ ମନେ ପକାଉଛନ୍ତି, ଯିଏକି ବିଚିତ୍ର ଅଟନ୍ତି। ତାଙ୍କର କୌଣସି ଚିତ୍ର ନାହିଁ। ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କୁ ଦେବତା କୁହାଯାଉଛି, ଶିବ ଭଗବାନ ବାଜ କୁହାଯାଉଛି। ସେ ପରମଧାମରେ ରହୁଛନ୍ତି, ତାଙ୍କୁ ସୁଖଧାମରେ କେହି ଡାକୁନାହାନ୍ତି, ଦୁଃଖଧାମରେ ହିଁ ଡାକୁଛନ୍ତି। ସେ ସଙ୍ଗମ ଯୁଗରେ ହିଁ ଆସୁଛନ୍ତି। ଏକଥା ତ ପିଲାମାନେ ଜାଣିଛନ୍ତି ଯେ ସତ୍ୟଯୁଗରେ ସାରା ବିଶ୍ୱ ଉପରେ ତୁମେ ପୁରୁଷୋତ୍ତମ ହୋଇ ରହିବ, ମଧ୍ୟମ କନିଷ୍ଠ ସେଠାରେ କେହି ରହିବେ ନାହିଁ। ଉତ୍ତମରୁ ଉତ୍ତମ ପୁରୁଷ ଏହି ଶ୍ରୀ ଲକ୍ଷ୍ମୀ ନାରାୟଣ ଅଟନ୍ତି ନା? ଏମାନଙ୍କୁ ଏପରି ଶ୍ରୀ ଶ୍ରୀ ଶିବ ବାବା ହିଁ କରିଛନ୍ତି। ଶ୍ରୀ ଶ୍ରୀ ସେହି ଶିବ ବାବାଙ୍କୁ ହିଁ କୁହାଯାଉଛି। ଆଜିକାଲି ତ ସନ୍ନ୍ୟାସୀମାନେ ମଧ୍ୟ ନିଜକୁ ଶ୍ରୀ ଶ୍ରୀ କହିଦେଉଛନ୍ତି। ବାବା ହିଁ ଆସି ଏହି ସୃଷ୍ଟିକୁ ପୁରୁଷୋତ୍ତମ କରାଉଛନ୍ତି। ସତ୍ୟଯୁଗରେ ସାରା ସୃଷ୍ଟିରେ କେବଳ ଉତ୍ତମରୁ ଉତ୍ତମ ପୁରୁଷମାନେ ହିଁ ରହିବେ। ଉତ୍ତମରୁ ଉତ୍ତମ ଏବଂ କନିଷ୍ଠରୁ କନିଷ୍ଠର ଫରକକୁ ତୁମେମାନେ ଏହି ସମୟରେ ହିଁ ବୁଝୁଛ। କନିଷ୍ଠ ମନୁଷ୍ୟ ନିଜର ନିଚପଣିଆ ଦେଖାଇଥାନ୍ତି। ବର୍ତ୍ତମାନ ତୁମେମାନେ ଜାଣୁଛ ଆମେ କଣ ଥିଲୁ, ଏବେ ପୁନର୍ବାର ଆମେ ସ୍ୱର୍ଗବାସୀ ପୁରୁଷୋତ୍ତମ ହେବାକୁ ଯାଉଛୁ। ଏହା ହେଉଛି ସଙ୍ଗମ ଯୁଗ। ତୁମେମାନେ ଜାଣିଛ ଏହି ପୁରୁଣା ଦୁନିଆ ନୂଆ ହେବ, ପୁରୁଣାରୁ ନୂଆ, ନୂଆରୁ ପୁରୁଣା ନିଶ୍ଚିତ ହୋଇଥାଏ। ନୂଆକୁ ସତ୍ୟଯୁଗ, ପୁରୁଣାକୁ କଳିଯୁଗ କୁହାଯାଉଛି। ବାବା ହେଉଛନ୍ତି ଖାଣ୍ଟି ସୁନା, ଯିଏକି ସତ୍ୟ କହୁଛନ୍ତି, ତେଣୁ ତାଙ୍କୁ ସତ୍ୟ ବୋଲି କୁହାଯାଏ। ସିଏ ସବୁକିଛି ସତ୍ୟ ବତାଉଛନ୍ତି। ଏମାନେ ଯେଉଁ କଥା କହୁଛନ୍ତି ଯେ ଈଶ୍ୱର ସର୍ବବ୍ୟାପୀ ଅଟନ୍ତି, ଏହା ମିଥ୍ୟା ଅଟେ। ଏବେ ବାବା କହୁଛନ୍ତି, ମିଥ୍ୟା କଥା ଶୁଣ ନାହିଁ, ଖରାପ କଥା ଶୁଣ ନାହିଁ, ଖରାପ କଥା ଦେଖ ନାହିଁ। ରାଜବିଦ୍ୟାର କଥା ଅଲଗା, ତାହା ଅଳ୍ପକାଳର ସୁଖ ନିମନ୍ତେ ଉଦ୍ଦିଷ୍ଟ। ଅନ୍ୟ ଜନ୍ମ ନେଲେ ପୁଣି ନୂଆ ରୂପରେ ପଢ଼ିବାକୁ ପଡ଼ିବ, ତାହା ହେଉଛି ଅଳ୍ପକାଳର ସୁଖ। ଏହା ହେଲା ଏକୋଇଶ ଜନ୍ମ, ଏକୋଇଶ ପିଢ଼ି ନିମନ୍ତେ। ବୃଦ୍ଧ ଅବସ୍ଥାକୁ ପିଢ଼ି ବୋଲି କୁହାଯାଇଥାଏ, ସେଠାରେ କେବେ ଅକାଳ ମୃତ୍ୟୁ ହେବ ନାହିଁ। ଏଠାରେ ତ ଦେଖ କିପରି ଅକାଳ ମୃତ୍ୟୁ ହୋଇ ଚାଲିଛି, ଜ୍ଞାନରୁ ମଧ୍ୟ ମରିଯାଉଛନ୍ତି, ଅର୍ଥାତ୍ ବାବାଙ୍କର ହାତ ଛାଡ଼ି ଚାଲିଯାଉଛନ୍ତି। ତୁମେ ଏବେ କାଳ ଉପରେ ବିଜୟ ପ୍ରାପ୍ତ କରୁଛ, ଜାଣିଛ ତାହା ହେଲା ଅମର ଲୋକ, ଏହା ମୃତ୍ୟୁ ଲୋକ। ସେଠାରେ ଯେତେବେଳେ ବୁଢ଼ା ହୋଇଯିବେ, ତାଙ୍କୁ ସାକ୍ଷାତକାର ହେବ ଯେ ମୁଁ ଏହି ଶରୀର ଛାଡ଼ି ଯାଇ ପିଲା ହୋଇ ଜନ୍ମ ନେବି। ବୃଦ୍ଧ ଅବସ୍ଥା ସମ୍ପୂର୍ଣ୍ଣ ହେଲେ ଶରୀର ଛାଡ଼ିଦେବେ, ନୂଆ ଶରୀର ମିଳିବ, ତାହା ତ ଭଲ କଥା ନା? ବସୁ ବସୁ ଖୁସିରେ ଶରୀର ଛାଡ଼ି ଦେଇଥାନ୍ତି, ଏଠାରେ ତ ସେହି ଅବସ୍ଥାରେ ରହି ଶରୀର ଛାଡ଼ିବା ପାଇଁ ପରିଶ୍ରମ କରିବାକୁ ପଡ଼ୁଛି। ଏଠାରେ ଯେଉଁ ସବୁ ପରିଶ୍ରମ କରିବାକୁ ପଡ଼ୁଛି ସେଠାରେ ପୁଣି ସାଧାରଣ ହୋଇଯିବ। ଏଠାରେ ଦେହ ସହିତ ଯାହା କିଛି ଅଛି ସବୁକିଛି ଭୁଲିବାକୁ ହେବ, ନିଜକୁ ଆତ୍ମା ଭାବିବାକୁ ହେବ, ଏହି ପୁରୁଣା ଦୁନିଆକୁ ଛାଡ଼ିବାକୁ ହେବ, ନୂଆ ଶରୀର ନେବାକୁ ପଡ଼ିବ। ଆତ୍ମା ସ୍ୱତଃ ପ୍ରଧାନ ଥିଲା, ତେଣୁ ସୁନ୍ଦର ଶରୀର ମିଳିଥିଲା। ପୁଣି କାମ ଚିତାରେ ବସିବା ଦ୍ୱାରା କଳା ତମ ପ୍ରଧାନ ହୋଇଗଲା, ତେଣୁ ଶରୀର ମଧ୍ୟ ଶ୍ୟାମଳ ମିଳିଲା, ସୁନ୍ଦରରୁ ଶ୍ୟାମଳ ହୋଇଗଲେ। କୃଷ୍ଣଙ୍କର ନାମ ତ କୃଷ୍ଣ ହିଁ ଅଟେ, ପୁଣି ତାଙ୍କୁ ଶ୍ୟାମ ସୁନ୍ଦର କାହିଁକି କହୁଛନ୍ତି? ଚିତ୍ରରେ ମଧ୍ୟ କୃଷ୍ଣଙ୍କ ଚିତ୍ରକୁ ଶ୍ୟାମଳ କରିଦେଇଛନ୍ତି, କିନ୍ତୁ ଅର୍ଥ କେହି ବୁଝୁନାହାନ୍ତି। ଏବେ ତୁମେ ଜାଣୁଛ ସେଠାରେ ସ୍ୱତଃ ପ୍ରଧାନ ଥିଲେ ତେଣୁ ସୁନ୍ଦର ଥିଲେ, ଏବେ ତୁମ ପ୍ରଧାନ ତେଣୁ ଶ୍ୟାମଳ ହୋଇଯାଇଛନ୍ତି। ସ୍ୱତଃ ପ୍ରଧାନକୁ ପୁରୁଷୋତ୍ତମ, ତୁମ ପ୍ରଧାନକୁ କନିଷ୍ଠ କୁହାଯିବ। ବାବା ତ ସଦା ପବିତ୍ର ଅଟନ୍ତି, ସେ ସୁନ୍ଦର କରାଇବା ପାଇଁ ହିଁ ଆସୁଛନ୍ତି। ସିଏ ମୁସାଫିର ଅର୍ଥାତ୍ ଦୂରରୁ ଆସୁଥିବା ଯାତ୍ରୀ ଅଟନ୍ତି ନା, କଳ୍ପ କଳ୍ପ ଆସୁଛନ୍ତି, ନଚେତ ପୁରୁଣା ଦୁନିଆକୁ ନୂଆ କିଏ କରିବ? ଏହା ତ ପତିତ ବିକାରୀ ଦୁନିଆ ଅଟେ। ଏହି ସବୁ କଥାକୁ ଦୁନିଆରେ କେହି ଜାଣିନାହାନ୍ତି। ବର୍ତ୍ତମାନ ତୁମେ ଜାଣୁଛ ବାବା ଆମକୁ ପୁରୁଷୋତ୍ତମ କରିବା ପାଇଁ ରାଜଯୋଗର ପାଠ ପଢ଼ଉଛନ୍ତି। ପୁନର୍ବାର ଦେବତା ହେବା ପାଇଁ ଆମେ ବ୍ରାହ୍ମଣ ହୋଇଛୁ, ତୁମେ ସଙ୍ଗମ ଯୋଗୀ ବ୍ରାହ୍ମଣ ଅଟ। ଦୁନିଆ ଏକଥା ଜାଣିନାହିଁ ଯେ ବର୍ତ୍ତମାନ ସଙ୍ଗମ ଯୁଗ ଚାଲିଛି। ଶାସ୍ତ୍ରରେ କଳ୍ପର ଆୟୁଷ ଲକ୍ଷ ଲକ୍ଷ ବର୍ଷ ଲେଖିଦେଇଛନ୍ତି, ତେଣୁ ଭାବୁଛନ୍ତି କଳିଯୁଗ ତ ଏବେ ପିଲା ଅଟେ, ଅର୍ଥାତ୍ ଏବେ ଆରମ୍ଭ ମାତ୍ର। ଏବେ ତୁମେ ଅନ୍ତରର ସହିତ ଅନୁଭବ କରୁଛ ଯେ ଆମେ ଉତ୍ତମରୁ ଉତ୍ତମ, କଳିଯୁଗୀ ପତିତରୁ ସତ୍ୟଯୁଗୀ ପବିତ୍ର, ମନୁଷ୍ୟରୁ ଦେବତା ହେବା ପାଇଁ ଏଠାକୁ ଆସୁଛୁ। ଗ୍ରନ୍ଥରେ ମଧ୍ୟ ମହିମା ଅଛି, ମଇଳା ବସ୍ତ୍ର ସଫା କରୁଛନ୍ତି, କିନ୍ତୁ ଯେଉଁମାନେ ଗ୍ରନ୍ଥ ପଢ଼ୁଛନ୍ତି ସେମାନେ ମଧ୍ୟ ଅର୍ଥ ବୁଝିନାହାନ୍ତି। ବର୍ତ୍ତମାନ ସମୟରେ ତ ବାବା ଆସି ସାରା ଦୁନିଆର ମନୁଷ୍ୟ ମାତ୍ରକୁ ପବିତ୍ର କରୁଛନ୍ତି। ତୁମେ ସେହି ବାବାଙ୍କ ସମ୍ମୁଖରେ ବସିଛ, ବାବା ହିଁ ପିଲାମାନଙ୍କୁ ବୁଝାଉଛନ୍ତି। ଏହି ରଚୟିତା ଏବଂ ରଚନାର ଜ୍ଞାନ ଆଉ କେହି ଜାଣି ହିଁ ନାହାନ୍ତି, ବାବା ହିଁ ଜ୍ଞାନର ସାଗର ଅଟନ୍ତି, ସେ ସତ୍ୟ ଚୈତନ୍ୟ ଅମର ଅଟନ୍ତି, ପୁନର୍ଜନ୍ମ ରହିତ ଅଟନ୍ତି, ସେ ଶାନ୍ତି ସୁଖ ପବିତ୍ରତାର ସାଗର ଅଟନ୍ତି। ତାଙ୍କୁ ହିଁ ଡାକୁଛନ୍ତି ଯେ ଏଠାକୁ ଆସି ଏହି ବର୍ଷା ଅର୍ଥାତ୍ ସମ୍ପତ୍ତି ଦିଅ। ତୁମକୁ ଏବେ ବାବା ଏକୋଇଶ ଜନ୍ମ ପାଇଁ ବର୍ଷା ଦେଉଛନ୍ତି, ଏହା ଅବିନାଶୀ ପାଠପଢ଼ା ଅଟେ। ଶିକ୍ଷାଦାତା ମଧ୍ୟ ଅବିନାଶୀ ବାବା ଅଟନ୍ତି। ଅଧା କଳ୍ପ ପାଇଁ ତୁମେ ରାଜ୍ୟ ପାଉଛ, ପୁଣି ରାବଣ ରାଜ୍ୟ ହୋଇଯାଉଛି। ଅଧା କଳ୍ପ ରାମ ରାଜ୍ୟ, ଅଧା କଳ୍ପ ରାବଣ ରାଜ୍ୟ ଚାଲୁଛି। ପ୍ରାଣଠାରୁ ମଧ୍ୟ ପ୍ରିୟ ଏକମାତ୍ର ବାବା ହିଁ ଅଟନ୍ତି, କାହିଁକି ନା ସେ ହିଁ ତୁମ ପିଲାମାନଙ୍କୁ ସବୁ ଦୁଃଖରୁ ମୁକ୍ତ କରି ଅସରନ୍ତି ସୁଖକୁ ନେଇଯାଉଛନ୍ତି। ତୁମେ ନିଶ୍ଚୟର ସହିତ କହୁଛ ସେ ଆମର ପ୍ରାଣଠାରୁ ପ୍ରିୟ ପାରଲୌକିକ ପିତା ଅଟନ୍ତି। ଆତ୍ମାକୁ ପ୍ରାଣ ବୋଲି କୁହାଯାଏ, ସବୁ ମନୁଷ୍ୟ ମାତ୍ରକେ ତାଙ୍କୁ ମନେ ପକଉଛନ୍ତି, କାହିଁକି ନା ଅଧା କଳ୍ପ ପାଇଁ ଦୁଃଖରୁ ମୁକ୍ତ କରି ଶାନ୍ତି ଏବଂ ସୁଖ ସିଏ ହିଁ ଦେଉଛନ୍ତି, ତେଣୁ ପ୍ରାଣଠାରୁ ପ୍ରିୟ ହେଲେ ନା। ତୁମେ ଜାଣିଛ ସତ୍ୟଯୁଗରେ ଆମେ ସଦା ସୁଖୀ ରହିବୁ, ବାକି ସମସ୍ତେ ଶାନ୍ତିଧାମକୁ ଚାଲିଯିବେ, ପୁଣି ରାବଣ ରାଜ୍ୟରୁ ଦୁଃଖ ଆରମ୍ଭ ହେଉଛି। ଏହା ଦୁଃଖ ଏବଂ ସୁଖର ଖେଳ ଅଟେ, କିନ୍ତୁ ମନୁଷ୍ୟମାନେ ଭାବୁଛନ୍ତି ଯେ ଏହିଠାରେ ହିଁ ସଙ୍ଗେ ସଙ୍ଗେ ସୁଖ ପୁଣି ସଙ୍ଗେ ସଙ୍ଗେ ଦୁଃଖ ମିଳୁଛି, କିନ୍ତୁ ନା, ତୁମେ ଜାଣିଛ ସ୍ୱର୍ଗ ଅଲଗା ନର୍କ ଅଲଗା। ସ୍ୱର୍ଗର ସ୍ଥାପନା ପିତା ଅର୍ଥାତ୍ ରାମ କରୁଛନ୍ତି, ନର୍କର ସ୍ଥାପନା ରାବଣ କରୁଛନ୍ତି, ଯାହାକୁ ବର୍ଷ ବର୍ଷ ଧରି ଜଳାଇ ଆସୁଛନ୍ତି, କିନ୍ତୁ କାହିଁକି ଜଳାଉଛନ୍ତି? ତାହା କେଉଁ ପ୍ରକାରର ଜିନିଷ କିଛି ହେଲେ ଜାଣିନାହାନ୍ତି, କେତେ ଖର୍ଚ୍ଚ କରୁଛନ୍ତି, କେତେ କାହାଣୀ ବସି ଶୁଣାଉଛନ୍ତି, ରାମଙ୍କର ସୀତା ଭଗବତୀକୁ ରାବଣ ନେଇଗଲା। ମନୁଷ୍ୟମାନେ ମଧ୍ୟ ଭାବୁଛନ୍ତି ଏହିପରି ହୋଇଥିବ। ବର୍ତ୍ତମାନ ତୁମେ ସମସ୍ତଙ୍କର କର୍ତ୍ତବ୍ୟକୁ ଜାଣିଛ। ତୁମ ବୁଦ୍ଧିରେ ଏହି ଜ୍ଞାନ ରହିଛି। ସାରା ବିଶ୍ୱର ଇତିହାସ ଭୂଗୋଳକୁ କୌଣସି ମନୁଷ୍ୟ ମାତ୍ର ଜାଣିନଥିବେ। ଏକଥା କେବଳ ବାବା ହିଁ ଜାଣିଛନ୍ତି। ତାଙ୍କୁ ବିଶ୍ୱର ରଚୟିତା ମଧ୍ୟ କୁହାଯିବ ନାହିଁ। ବିଶ୍ୱ ତ ରହିଛି, ବାବା କେବଳ ଆସି ଜ୍ଞାନ ଦେଉଛନ୍ତି ଯେ ଏହି ସୃଷ୍ଟିଚକ୍ର କିପରି ଘୁରୁଛି। ଭାରତରେ ଏହି ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା, ପୁଣି କଣ ହେଲା? ଦେବତାମାନେ କଣ କାହା ସହିତ ଲଢ଼େଇ କରିଥିଲେ କି? ସେପରି କିଛି ନୁହେଁ। ଅଧାକଳ୍ପ ପରେ ରାବଣ ରାଜ୍ୟ ଆରମ୍ଭ ହେଉଛି। ତେଣୁ ଦେବତାମାନେ ବାମ ମାର୍ଗକୁ ଚାଲିଯାଉଛନ୍ତି। ବାକି ଏପରି ନୁହେଁ ଯେ ଯୁଦ୍ଧରେ କେହି ହରାଇ ଦେଇଛି। ଏଠାରେ ସୈନ୍ୟ ବାହିନୀ ଆଦିର କୌଣସି କଥା ନାହିଁ। ନା ଲଢ଼େଇ ଦ୍ୱାରା ରାଜ୍ୟ ନେଉଛନ୍ତି, ନା ହରାଉଛନ୍ତି। ଏଠାରେ ତ ତୁମେ ଯୋଗ ଦ୍ୱାରା ପବିତ୍ର ହୋଇ ପବିତ୍ର ରାଜ୍ୟ ସ୍ଥାପନ କରୁଛ। ବାକି ହାତରେ କୌଣସି ହିଂସକ ଜିନିଷ ଅର୍ଥାତ୍ ଅସ୍ତ୍ରଶସ୍ତ୍ର ଆଦି ନାହିଁ। ଏହା ହେଲା ଡବଲ ଅହିଂସା। ପ୍ରଥମତଃ ପବିତ୍ରତାର ଅହିଂସା, ଦ୍ୱିତୀୟରେ ତୁମେ କାହାକୁ ଦୁଃଖ ଦେଉନାହିଁ। ସବୁଠାରୁ ବଡ଼ ହିଂସା ହେଉଛି କାମ ବିକାର, ଯାହାକି ଆଦି ମଧ୍ୟ ଅନ୍ତ ଦୁଃଖ ଦେଉଛି। ରାବଣର ରାଜ୍ୟରେ ହିଁ ଦୁଃଖ ଆରମ୍ଭ ହେଉଛି, ରୋଗ ଆଦି ଆରମ୍ଭ ହେଉଛି। ଏଠାରେ କେତେ ଢେର ରୋଗୀ ବିମାରୀ ହେଉଛି, ଅନେକ ପ୍ରକାରର ଔଷଧ ବାହାରି ଚାଲିଛି, ସମସ୍ତେ ରୋଗୀ ହୋଇଯାଉଛନ୍ତି ନା? ତୁମେ ଏହି ଯୋଗବଳ ଦ୍ୱାରା 21 ଜନ୍ମ ପାଇଁ ନିରୋଗୀ ହୋଇଯାଉଛ। ସେଠାରେ ଦୁଃଖ ଅଥବା ବିମାରୀର ଚିହ୍ନ ବର୍ଣ୍ଣନ ଥାଏ, ସେଥିପାଇଁ ତୁମେ ପାଠ ପଢୁଛ। ପିଲାମାନେ ଜାଣିଛନ୍ତି ଭଗବାନ ଆମକୁ ପାଠ ପଢାଇ ଭଗବାନ ଭଗବତୀ କରୁଛନ୍ତି। ଏହି ପାଠପଢା ମଧ୍ୟ କେତେ ସହଜ, ଅଧଘଣ୍ଟା 45 ମିନିଟରେ ସାରା ଚକ୍ରର ଜ୍ଞାନ ବୁଝାଇ ଦେଉଛନ୍ତି। 84 ଜନ୍ମ ମଧ୍ୟ କିଏ କିଏ ନେବେ ଏକଥା ତୁମେ ଜାଣିଛ। ଭଗବାନ ଆମକୁ ପାଠ ପଢୁଛନ୍ତି, ସେ ହେଉଛନ୍ତି ନିରାକାର। ତାଙ୍କର ପ୍ରକୃତ ନାମ ହେଲା ଶିବ। ସେ କଲ୍ୟାଣକାରୀ ଅଟନ୍ତି ନା? ସମସ୍ତଙ୍କର କଲ୍ୟାଣକାରୀ ସଦ୍ଗତିଦାତା ଉଚ୍ଚରୁ ଉଚ୍ଚ ବାବା ହିଁ ଅଟନ୍ତି। ମନୁଷ୍ୟମାନଙ୍କୁ ମଧ୍ୟ ଉଚ୍ଚରୁ ଉଚ୍ଚ କରୁଛନ୍ତି। ବାବା ପାଠ ପଢାଇ ହୋସିଆର ଅର୍ଥାତ୍ ପ୍ରବୀଣ କରାଇ ଏବେ କହୁଛନ୍ତି, ଯାଇ ଅନ୍ୟମାନଙ୍କୁ ପଢ଼ାଓ। ଏହି ବ୍ରହ୍ମା କୁମାର କୁମାରୀମାନଙ୍କୁ ଶିବ ବାବା ପାଠ ପଢ଼ଉଛନ୍ତି। ବ୍ରହ୍ମାଙ୍କ ଦ୍ୱାରା ତୁମକୁ ପୋଷ୍ୟ କରିଛନ୍ତି। ପ୍ରଜାପିତା ବ୍ରହ୍ମା କେଉଁଠାରୁ ଆସିଲେ? ଏହି କଥାରେ ହିଁ ଦ୍ୱନ୍ଦ୍ୱରେ ପଡୁଛନ୍ତି, ଏହାଙ୍କୁ ପୋଷ୍ୟ କରିଛନ୍ତି। କହୁଛନ୍ତି ବହୁତ ଜନ୍ମର ଅନ୍ତିମ ସମୟରେ, ତେବେ ବହୁତ ଜନ୍ମ କିଏ ନେଉଛନ୍ତି? ଏହି ଲକ୍ଷ୍ମୀ ନାରାୟଣ ହିଁ ପୁରା 84 ଜନ୍ମ ନେଉଛନ୍ତି। ସେଥିପାଇଁ କୃଷ୍ଣଙ୍କ ପାଇଁ ଶ୍ୟାମ ସୁନ୍ଦର କହିଦେଉଛନ୍ତି, ଆମେ ହିଁ ସୁନ୍ଦର ଥିଲୁ, ପୁଣି 2 କଳା କମ୍ ହୋଇଗଲା, କଳା କମ୍ ହୋଇ ହୋଇ ଏବେ କଳାହୀନ ହୋଇଯାଇଛୁ। ଏବେ ତୁମ ପ୍ରଧାନରୁ ପୁଣି ସ୍ୱତଃପ୍ରଧାନ କିପରି ହେବେ? ବାବା କହୁଛନ୍ତି, ମୋତେ ମନେ ପକେଇଲେ ତୁମେ ପବିତ୍ର ହୋଇଯିବ। ଏକଥା ମଧ୍ୟ ଜାଣିଛ ଯେ ଏହା ରୁଦ୍ର ଜ୍ଞାନ ଯଜ୍ଞ ଅଟେ। ତେବେ ଯଜ୍ଞରେ ତ ବ୍ରାହ୍ମଣ ଆବଶ୍ୟକ। ତୁମେମାନେ ପ୍ରକୃତ ବ୍ରାହ୍ମଣ ଅଟ, ଯିଏକି ସତ୍ୟ ଗୀତା ଶୁଣଉଛ। ସେଥିପାଇଁ ତୁମେ ଲେଖୁଛ ସତ୍ୟ ଗୀତା ପାଠଶାଳା। ସେହି ଗୀତାରେ ତ ନାମ ହିଁ ବଦଳାଇ ଦେଇଛନ୍ତି। ହଁ, ଯେଉଁମାନେ କଳ୍ପ ପୂର୍ବରୁ ଯେପରି ଆସି ବର୍ଷା ନେଇଥିଲେ ସେହିମାନେ ହିଁ ଆସି ନେବେ। ତେବେ ତୁମେ ନିଜ ମନକୁ ପଚାର, ମୁଁ ସମ୍ପୂର୍ଣ୍ଣ ବର୍ଷା ନେଇପାରିବି? ମନୁଷ୍ୟ ଶରୀର ଛାଡ଼ିଲେ ଖାଲି ହାତରେ ଯାଇଥାନ୍ତି, ସେହି ବିନାଶୀ ରୋଜଗାର ତ ସାଥିରେ ଯିବ ନାହିଁ। ତୁମେ ଶରୀର ଛାଡ଼ିଲେ ହାତ ଭର୍ତ୍ତି କରିଯିବ, କାହିଁକିନା 21 ଜନ୍ମ ପାଇଁ ତୁମେ ନିଜର ରୋଜଗାର ଜମା କରୁଛ। ମନୁଷ୍ୟମାନଙ୍କର ତ ସମସ୍ତ ରୋଜଗାର ମାଟିରେ ମିଶିଯିବ, ଏହା ଅପେକ୍ଷା ଆମେ କାହିଁକି ଟ୍ରାନ୍ସଫର କରି ନଦେବୁ, ଅର୍ଥାତ୍ ବାବାଙ୍କୁ ଦେଇ ନଦେବୁ? ଯିଏ ବହୁତ ଦାନ କରନ୍ତି ସେମାନେ ପରବର୍ତ୍ତୀ ଜନ୍ମରେ ସାହୁକାର ହୋଇଥାନ୍ତି, କାହିଁକିନା ଧନର ଟ୍ରାନ୍ସଫର କରୁଛନ୍ତି ନା। ଏବେ ତୁମେ 21 ଜନ୍ମ ପାଇଁ ନୂଆ ଦୁନିଆକୁ ଟ୍ରାନ୍ସଫର କରୁଛ, ତୁମକୁ ଏହାର ପ୍ରତିଦାନ ସ୍ୱରୂପ 21 ଜନ୍ମ ପାଇଁ ମିଳୁଛି। ସେମାନେ ତ ଗୋଟିଏ ଜନ୍ମରେ ଅଳ୍ପ କାଳ ପାଇଁ ହସ୍ତାନ୍ତର କରୁଛନ୍ତି, ତୁମେ ତ ଏକୋଇଶ ଜନ୍ମ ପାଇଁ ହସ୍ତାନ୍ତର କରୁଛ। ବାବା ତ ଦାତା ଅଟନ୍ତି, ଏହା ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି। ଯିଏ ଯେତିକି କରିବେ ସିଏ ସେତିକି ପାଇବେ। ଦୁନିଆରେ ସିଧାସଳଖ କେହି ଦାନ ପୁଣ୍ୟ କରୁନାହାନ୍ତି, ସେଥିପାଇଁ ସେମାନଙ୍କୁ ଅଳ୍ପ କାଳ ପାଇଁ ପ୍ରତିଦାନ ମିଳୁଛି। ଏଠାରେ ସିଧାସଳଖ ଭାବରେ ଦିଆଯାଉଛି। ଏବେ ସବୁ କିଛି ନୂଆ ଦୁନିଆକୁ ସ୍ଥାନାନ୍ତର କରିବାକୁ ହେବ। ଏହାଙ୍କୁ ଦେଖ କେତେ ବାହାଦୁରୀ ଦେଖେଇଲେ। ତୁମେ କହୁଛ ସବୁ କିଛି ଈଶ୍ୱର ଦେଇଛନ୍ତି, ଏବେ ବାବା କହୁଛନ୍ତି ଏସବୁ ମୋତେ ଦେଇଦିଅ, ମୁଁ ତୁମକୁ ବିଶ୍ୱର ବାଦଶାହୀ ଦେବି। ବାବା ତ ତୁରନ୍ତ ଦେଇଦେଲେ, କିଛି ଭାବିନଥିଲେ, ସବୁ ଅଧିକାର ଦେଇଦେଲେ। ମୋତେ ବିଶ୍ୱର ରାଜ୍ୟପଦ ମିଳିବ, ସେହି ନିଶା ଚଢ଼ିଗଲା। ପିଲାମାନଙ୍କର କିଛି ହେଲେ ଖିଆଲ କରିନଥିଲେ। ଈଶ୍ୱର ଦାତା ଅଟନ୍ତି, ତେବେ ପୁଣି କାହାର ଦାୟିତ୍ୱ ନେବାର ଆବଶ୍ୟକତା ନାହିଁ। ଏକୋଇଶ ଜନ୍ମ ପାଇଁ ହସ୍ତାନ୍ତର କିପରି କରିବାକୁ ହେବ, ଏହି ବାବାଙ୍କୁ ଦେଖ, ତାଙ୍କୁ ଅନୁକରଣ କର। ପ୍ରଜାପିତା ବ୍ରହ୍ମା ତ କରିଲେ ନା, ଈଶ୍ୱର ତ ଦାତା ଅଟନ୍ତି, ସେ ହିଁ ଏହାଙ୍କ ଦ୍ୱାରା କରେଇଛନ୍ତି। ତୁମେ ମଧ୍ୟ ଜାଣିଛ ଆମେ ଆସିଛୁ ବାବାଙ୍କଠାରୁ ରାଜ୍ୟପଦ ନେବା ପାଇଁ। ଦିନକୁ ଦିନ ସମୟ କମ୍ ହୋଇ ଚାଲିଛି, ଏପରି ବିପର୍ଯ୍ୟୟ ଆସିବ ଯେ ସେ କଥା ନ କହିଲେ ଭଲ। ବ୍ୟାପାରୀମାନଙ୍କର ନିଶ୍ୱାସ ତ ହାତ ମୁଠାରେ ରହିଥାଏ, ମରଣ ସମୟ ଆସି ନ ଯାଉ। ସିପାହୀମାନଙ୍କର ମୁହଁ ଦେଖି ମନୁଷ୍ୟ ବେହୋସ ହୋଇଯାଇଥାନ୍ତି। ଆଗକୁ ଗଲେ ବହୁତ ହଇରାଣ କରିବେ, ସୁନା ଆଦି କିଛି ମଧ୍ୟ ରଖିବାକୁ ଦେବେ ନାହିଁ। ବାକି ତୁମ ପାଖରେ କଣ ରହିବ? ପଇସା ହିଁ ରହିବ ନାହିଁ, ଯାହାଦ୍ୱାରା କିଛି କିଣିପାରିବ। ନୋଟ ଆଦି ମଧ୍ୟ ଚଳିବ ନାହିଁ, ରାଜ୍ୟ ବଦଳିଯିବ। ଶେଷ ସମୟରେ ବହୁତ ଦୁଃଖୀ ହୋଇ ମରିବେ, ବହୁତ ଦୁଃଖ ପରେ ପୁଣି ସୁଖ ଆସିବ। ଏହା ହିଁ ହେଉଛି ହୁନେ ନାହିକର ଖେଳ। ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ହେବ, ତାହା ପୂର୍ବରୁ ବାବାଙ୍କଠାରୁ ସମ୍ପୂର୍ଣ୍ଣ ଉତ୍ତରାଧିକାରୀ ଅର୍ଥାତ୍ ବର୍ଷା ତ ନେବା ଦରକାର। ଯଦିଓ ଭ୍ରମଣରେ ଯାଉଛ, ଚାଲୁଛ, ବୁଲୁଛ, କେବଳ ବାବାଙ୍କୁ ମନେ ପକାଇଲେ ପବିତ୍ର ହୋଇଯିବ। ବାକି ବିପଦ ତ ବହୁତ ଆସିବ, ଅନେକ ହାଏ ହାଏ କରିବେ। ତୁମକୁ ବର୍ତ୍ତମାନ ଏଭଳି ଅଭ୍ୟାସ କରିବାକୁ ହେବ ଯାହାଦ୍ୱାରା ଅନ୍ତିମ ସମୟରେ ଏକମାତ୍ର ଶିବ ବାବା ହିଁ ମନେ ରହିବେ। ତାଙ୍କ ସ୍ମୃତିରେ ହିଁ ରହି ଶରୀର ଛାଡ଼ିବ, ଆଉ କେହି ମିତ୍ର ସମ୍ବନ୍ଧୀ ଯେପରି ମନେ ନ ପଡ଼ିବେ। ଏହି ଅଭ୍ୟାସ କରିବାକୁ ପଡ଼ିବ, ବାବାଙ୍କୁ ହିଁ ସ୍ମରଣ କରି ନାରାୟଣ ହେବାକୁ ପଡ଼ିବ। ଏହି ଅଭ୍ୟାସ ବହୁତ କରିବାକୁ ହେବ, ନଚେତ ବହୁତ ପଶ୍ଚାତାପ କରିବାକୁ ପଡ଼ିବ। ଆଉ କାହାର ସ୍ମୃତି ଆସିଲେ ଫେଲ୍ ହୋଇଯିବ, ଯିଏ ପାସ୍ ହେବେ ସେମାନେ ବିଜୟମାଳାରେ ଗୁନ୍ଥା ହେବେ। ତେଣୁ ନିଜକୁ ପଚାରିବା ଉଚିତ, ମୁଁ ବାବାଙ୍କୁ କେତେ ସମୟ ସ୍ମରଣ କରୁଛି? କିଛି ବି ହାତରେ ଥିଲେ ତାହା ଅନ୍ତକାଳରେ ମନେ ପଡ଼ିବ, ହାତରେ ନଥିଲେ ମନେ ବି ପଡ଼ିବ ନାହିଁ। ବାବା କହୁଛନ୍ତି ମୋ ପାଖରେ ତ କିଛି ବି ନାହିଁ, ଏସବୁ କିଛି ମୋର ଜିନିଷ ନୁହେଁ, ସେହି ଜ୍ଞାନ ବଦଳରେ ଏହି ଜ୍ଞାନ ନିଅ। ତେବେ ଏକୋଇଶ ଜନ୍ମ ନିମନ୍ତେ ବର୍ଷା ମିଳିଯିବ, ନଚେତ ସ୍ୱର୍ଗର ରାଜପଦ ହରାଇଦେବ। ତୁମେ ଏଠାକୁ ଆସୁଛ ବାବାଙ୍କଠାରୁ ବର୍ଷା ନେବା ପାଇଁ, ତେଣୁ ପବିତ୍ର ତ ନିଶ୍ଚୟ ହେବାକୁ ପଡ଼ିବ, ନଚେତ ଦଣ୍ଡ ଭୋଗ କରି ହିସାବ କିତାବ ଯୁକ୍ତ କରିବାକୁ ହେବ, ପଦ ମଧ୍ୟ କିଛି ମିଳିବ ନାହିଁ। ଶ୍ରୀମତରେ ଚାଲିଲେ ଶ୍ରୀକୃଷ୍ଣଙ୍କୁ ନିଜ କୋଳରେ ଖେଳାଇ ପାରିବ। କଥାରେ କହିଥାନ୍ତି ନା, କୃଷ୍ଣଙ୍କ ପରି ସ୍ୱାମୀ ଅର୍ଥା ସନ୍ତାନ ମିଳୁ। କେହି ତ ଭଲ ଭାବରେ ବୁଝିଥାନ୍ତି, ଏହି ପୁଣି ଉଲ୍ଟା ସିଧା କଥା କହିଥାନ୍ତି। ଆଚ୍ଛା, ମିଠା ମିଠା ଶିଖିଲୋଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ଏକ ନମ୍ବର, ବ୍ରହ୍ମା ବାବା ଯେପରି ନିଜର ସବୁକିଛି ହସ୍ତାନ୍ତର କରି ପୂର୍ଣ୍ଣ ଅଧିକାର ବାବାଙ୍କୁ ଦେଇଦେଲେ, କିଛି ଚିନ୍ତା କଲେ ନାହିଁ, ସେହିପରି ବ୍ରହ୍ମା ବାବାଙ୍କୁ ଅନୁକରଣ କରି ଏକୋଇଶ ଜନ୍ମ ପାଇଁ ପ୍ରାରବ୍ଧ ଜମା କରିବାକୁ ହେବ। ২ নম্বর অভ্যাস করিবা কু হেব যে অন্তকালরে একমাত্র বাবাঙ্ক বিনা অন্য কোনসি জিনিস যেপরি মনে ন পড়িব মোর কিছি নুহে সবু কিছি বাবাঙ্কর। অল্প এবং বে এই স্মৃতি দ্বারা অন্তিম পরীক্ষার উত্তীর্ণ হয়ে বিজয়ী মালার আসবা হব। বরদান নিজের মানসিক স্থিতি উপরে সম্পূর্ণ ধ্যান দেওয়া চড়িবার কলার অনুভবী বিশ্ব পরিবর্তক হব। এবে শেষ সময়ের মানসিক শক্তি দ্বারা হি বিশ্ব পরিবর্তনর নিমিত্ত হওয়া পড়িব। সেথিপাই এবে যদি মন দ্বারা গোটিয়ে সংকল্প মধ্যে ব্যর্থ হয়ে গলা তেবে বহুত কিছু হরাই দেল। তেণু গোটিয়ে সংকল্পকু মধ্যে সাধারণ মনে কর না। বর্তমান সময়ের সংকল্পর হলচল কু মধ্যে বড় হলচলরে গণনা করা যাচ্ছি। কাহিকি না এবে সময় বদলি গলাণি, পুরুষার্থর গতি মধ্যে বদলি গলাণি। তেণু সংকল্পরে হি ফ্লুষ্টপ লাগিবা দরকার। যদি নিজের মানসিক স্থিতি উপরে এতিকি গুরুত্ব দেব তেবে যাই নিজের চড়িবা কলা আধারে বিশ্ব পরিবর্তক হয়ে পারিব। স্লোগান কর্মরে যোগর অনুভব হেবা অর্থ কর্মযোগী হেবা। ওম শান্তি।